ആകാശവാണി ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ସଂସଦର ଉଭୟ ସଦନରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହ କାର୍ଯ୍ୟ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ। ଲୋକସଭାରେ ଆଜି ଅପରେସନ୍ ସିନ୍ଦୁର ସମ୍ପର୍କିତ ଆଲୋଚନା ଆରମ୍ଭ କରାଇ ନ ଦେବା ଦିଗରେ ବିରୋଧୀଙ୍କ କାର୍ଯ୍ୟକୁ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ସମାଲୋଚନା। ଚଳିତ ବର୍ଷର ଅମରନାଥ ଯାତ୍ରାରେ ଏପର୍ଯ୍ୟନ୍ତ 3,77,000 ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ଦର୍ଶନ କରିସାରିଛନ୍ତି ପବିତ୍ର ଗୁମ୍ଫା। ପୁଞ୍ଚ ଜିଲ୍ଲାର ଶ୍ରୀ ବାବା ବୁଢ଼ା ଅମରନାଥ ପୀଠକୁ ଆଜିଠାରୁ ଶ୍ରଦ୍ଧାଳୁଙ୍କ 13 ଯାତ୍ରା ଆରମ୍ଭ। ଏବଂ ପଞ୍ଜାବର ଲୁଧିଆନାରେ ଏକ ସଡ଼କ ଦୁର୍ଘଟଣାରେ 6 ମୃତ୍ୟୁ। ଲୋକସଭାରେ ଆଜି ବିଭିନ୍ନ ପ୍ରସଙ୍ଗରେ ବିରୋଧୀ ସଦସ୍ୟମାନଙ୍କ ହଟ୍ଟଗୋଳ ଯୋଗୁଁ ସଦନକୁ ପର୍ଯ୍ୟାୟକ୍ରମେ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ଆଜି ପୂର୍ବାହ୍ନ 11 ଲୋକସଭାରେ ବାଚସ୍ପତି ଓମ୍ ବିର୍ଲା ପ୍ରଶ୍ନକାଳ ଆରମ୍ଭ କରିବାକୁ କହିଥିଲେ। ତେବେ ବିହାରରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାକୁ ବାତିଲ କରିବା ଦାବି ସମେତ ଅନ୍ୟାନ୍ୟ ପ୍ରସଙ୍ଗରେ ବିରୋଧୀ ସଦସ୍ୟମାନେ ବିଭିନ୍ନ ସ୍ଲୋଗାନମାନ ଦେବାର ପରିଲକ୍ଷିତ ହୋଇଥିଲା। ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ଶେଖାଓ୍ୱତ ସ୍ୱଚ୍ଛତା ସମ୍ବନ୍ଧୀୟ ଏକ ପ୍ରଶ୍ନ ଉତ୍ତର ରଖିଥିଲେ। ପ୍ରଶ୍ନକାଳ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହୋଇଥିବାରୁ ଏଥିରେ ବିରୋଧୀ ସାଂସଦମାନେ ଅଂଶଗ୍ରହଣ କରିବାକୁ ଶ୍ରୀ ବିର୍ଲା ବାରମ୍ବାର ଅନୁରୋଧ କରିଥିଲେ।
ଦେଶ ଜାଣିବା ଚାହତା ହେ କି ଆପ ପ୍ରଶ୍ନକାଳ କ୍ୟୋ ସ୍ଥଗିତ କରନା ଚାହତେ ହେ, କ୍ୟୋ ଆପ ପ୍ରଶ୍ନକାଳ କେ ଅନ୍ଦର ନିୟୋଜିତ ବାଧା କରନା ଚାହତେ ହେ। ମାନେ ପ୍ରତିପକ୍ଷ କେ ନେତା ଆପକେ ଦଲ କେ ନେତାଙ୍କୁ ସମଝାଓ। ମୈଁ ଫିର ଆପକୁ ଆଗ୍ରହ କର ରହା ହୁଁ, ସଦନ କି ମର୍ଯ୍ୟାଦାକୁ ବନା କେ ରଖୋ, ସଦନ ସବକା।
ତେବେ ବିରୋଧୀ ସଦସ୍ୟମାନେ ଏହି ଅନୁରୋଧ ପ୍ରତି କୌଣସି କର୍ଣ୍ଣପାତ ନ କରିବାରୁ ଶ୍ରୀ ବିର୍ଲା ପ୍ରଥମେ ଗୃହକୁ ମଧ୍ୟାହ୍ନ 12 ଏବଂ ପରେ 2 ପର୍ଯ୍ୟାୟରେ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି। ରାଜ୍ୟସଭା କାର୍ଯ୍ୟ ପୂର୍ବାହ୍ନ 11 ଆରମ୍ଭ ହେବା ପରେ ଏଆଇଡିଏମ୍କେର 2 ସାଂସଦ ଏମ୍ ଧନପାଲ ଓ ଆଇଏସ୍ ଇନ୍ବାଦୁରୀ ଶପଥ ଗ୍ରହଣ କରିଥିଲେ। ଉପାଧ୍ୟକ୍ଷ ହରିବଂଶ କହିଛନ୍ତି ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ଅନେକ ପ୍ରସଙ୍ଗରେ 26 ମୁଲତବୀ ନୋଟିସ୍ ତାଙ୍କର ହସ୍ତଗତ ହୋଇଛି, ମାତ୍ର ରୁଲିଂ ମାଧ୍ୟମରେ ସେ ସବୁକୁ ଅଗ୍ରାହ୍ୟ କରି ଦିଆଯାଇଛି ବୋଲି ଶ୍ରୀ ହରିବଂଶ କହିଛନ୍ତି। ଗୃହରେ ବିଭିନ୍ନ ପ୍ରସଙ୍ଗରେ ବିରୋଧୀ ଦଳ ସାଂସଦମାନେ ହଟ୍ଟଗୋଳ କରିବାରୁ ସଦନର କାର୍ଯ୍ୟକୁ ପ୍ରଥମେ ମଧ୍ୟାହ୍ନ 12 ଏବଂ ପରେ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁଙ୍କ ସୂଚନା ଅନୁଯାୟୀ ଆଜି ଲୋକସଭାରେ ଅପରେସନ୍ ସିନ୍ଦୁର ଉପରେ ଆଲୋଚନା ଆରମ୍ଭ ହେବାର କାର୍ଯ୍ୟସୂଚୀ ରହିଥିଲା। ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଏବଂ ଅପରେସନ୍ ସିନ୍ଦୁର ଅନ୍ତର୍ଗତ ଭାରତର କାର୍ଯ୍ୟାନୁଷ୍ଠାନ ଉପରେ ଏକ ସ୍ୱତନ୍ତ୍ର ଆଲୋଚନା ଚଳିତ ମୌସୁମୀ ଅଧିବେଶନରେ ଅନୁଷ୍ଠିତ ହେବ ବୋଲି ଶ୍ରୀ ରିଜିଜୁ କହିଥିଲେ। ସେ କହିଥିଲେ ଲୋକସଭା ବାଚସ୍କତି ଓମ୍ ବିର୍ଲାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟ ପରାମର୍ଶଦାତା କମିଟି ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଲୋକସଭାରେ ଅପରେସନ୍ ସିନ୍ଦୁର ସମ୍ପର୍କରେ ବିତର୍କ ପାଇଁ 16 ସମୟ ଦିଆଯାଇଥିବା ବେଳେ ରାଜ୍ୟସଭାରେ ଆସନ୍ତାକାଲି 16 ପାଇଁ ଆଲୋଚନା କରାଯିବ। ବିରୋଧୀ ଦଳଗୁଡ଼ିକ ଅପରେସନ୍ ସିନ୍ଦୁର ଉପରେ ଆଲୋଚନା ଦାବି କରୁଥିଲେ ଏବଂ ସରକାର ପ୍ରଥମ ଦିନରୁ ଏଥିଲାଗି ରାଜି ହୋଇଥିଲେ। ତେବେ ଆଜି ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଲୋକସଭାରେ କ୍ରମାଗତ ଭାବେ ହଟ୍ଟଗୋଳ କରାଯିବା ଯୋଗୁଁ ସଦନକୁ ବାଚସ୍ପତି ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି। ଲୋକସଭାରେ ଅପରେସନ୍ ସିନ୍ଦୁର ସମ୍ପର୍କିତ ଆଲୋଚନା କରାଇ ନ ଦେବା ଲାଗି କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକର କାର୍ଯ୍ୟକଳାପକୁ ଶ୍ରୀ ରିଜିଜୁ ସମାଲୋଚନା କରିଛନ୍ତି। ଗଣମାଧ୍ୟମକୁ ଏ ସମ୍ପର୍କରେ ନିଜ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ପୂର୍ବରୁ ବିରୋଧୀ ଦଳକୁ ମଧ୍ୟ ଏହି ପ୍ରସଙ୍ଗରେ ସଂସଦରେ ଆଲୋଚନା କରିବା ଲାଗି ଦାବି କରିଆସୁଥିଲେ। ସରକାର ଆଜି ଯେତେବେଳେ ଅପରେସନ୍ ସିନ୍ଦୁର ସମ୍ପର୍କରେ ଆଲୋଚନା ଲାଗି ସମୟ ଧାର୍ଯ୍ୟ କରିଛନ୍ତି, ଏବେ ବିରୋଧୀ ଦଳଗୁଡ଼ିକ ପ୍ରସଙ୍ଗ ବଦଳାଉଛନ୍ତି, ଯାହାକି ଗଣତାନ୍ତ୍ରିକ ପ୍ରକ୍ରିୟାରେ ଆଦୌ ଠିକ୍ ନୁହେଁ।
ऑपरेशन सिंदूर चर्चा से पहले एक लाइन ऑफ कमिटमेंट दे दो कि इसके बाद SIR मुद्दे पर चर्चा होंगे। पार्लियामेंट ऐसे नहीं चलता है। पार्लियामेंट में हम लोग एक दूसरे का बातचीत सुन करके फिर BSE में निर्णय करके फिर डिसीजन देता है। ये अचानक जब सबने फैसला कर लिया कि ऑपोजिशन पार्टी और रूलिंग पार्टी मिल करके ऑपरेशन सिंदूर पर चर्चा करेंगे और 16 आज रात 10 तक बहस होगा, फिर कल भी होगी, तो अचानक चर्चा से 10 पहले एक कंडीशन लेके आना ये तो ठीक नहीं है। ये कांग्रेस पार्टी और ऑपोजिशन पार्टी अब ऑपरेशन सिंदूर के चर्चा से क्यों भाग रहे हैं, मैं ये सवाल करना चाहता
हूँ। आकाशवाणी ଅପରେସନ୍ ସିନ୍ଦୁର ସମ୍ପର୍କରେ କଂଗ୍ରେସ ବରିଷ୍ଠ ନେତା ପି ଚିଦାମ୍ବରମ୍ ଦେଇଥିବା ବକ୍ତବ୍ୟକୁ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସମାଲୋଚନା କରିଛନ୍ତି। ଆଜି ସଂସଦ ବାହାରେ ଗଣମାଧ୍ୟମକୁ ଏ ସମ୍ପର୍କରେ ନିଜର ପ୍ରତିକ୍ରିୟା ଦେଇ ଶ୍ରୀ ଯୋଶୀ କହିଛନ୍ତି, ଶ୍ରୀ ଚିଦାମ୍ବରମ୍ ଅନୁଭବ କରିବା ଉଚିତ ଯେ ତାଙ୍କର ଏଭଳି ଦାୟିତ୍ୱହୀନ ମନ୍ତବ୍ୟ ଦ୍ୱାରା ପାକିସ୍ତାନକୁ ଅଧିକ ବଳ ମିଳୁଛି।
अभी तो हमने पूरा प्रूफ देखे, दुनिया में जाके बता रहा है परपरेटर पाकिस्तान, ये जो भी किया है वो पाकिस्तान में है। इस समय फॉर्मर होम मिनिस्टर, फॉर्मर फाइनेंस मिनिस्टर, कांग्रेस के बड़े नेता ऐसे बयान देने से एक तरह के पाकिस्तान को जो वादा, पाकिस्तान का जो आर्ग्यूमेंट है, पाकिस्तान का जो स्टैंड है, उसको बल मिलेगा, इतना तो कम से कम वो जानना चाहिए।
ବିଜେପି ସାଂସଦ ରାଜୀବ ପ୍ରତାପ ରୁଢ଼ି ମଧ୍ୟ କଂଗ୍ରେସ ନେତା ପି ଚିଦାମ୍ବରମ୍ଙ୍କ ଏହି ବକ୍ତବ୍ୟକୁ ନିନ୍ଦା କରିଛନ୍ତି। ଆଜି ସଂସଦ ବାହାରେ ଆକାଶବାଣୀ ସମ୍ବାଦକୁ ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇ କହିଛନ୍ତି, ଅପରେସନ୍ ସିନ୍ଦୁର ଦ୍ୱାରା ପାକିସ୍ତାନ ବିପକ୍ଷରେ ଭାରତର ବିଜୟ ପ୍ରତିଫଳିତ ହେଉଛି।
कुछ लोग राजनीति में अपनी अप्रासंगिकता में वापस आने का प्रयास करते हैं, कुछ विरोधाभासी बयान, कुछ विवादास्पद बयान देकर के अपनी उपस्थिति दर्ज करते हैं। मुझे लगता है कि चिदंबरम साहब ने ऐसा ही प्रयास किया, लेकिन सच्चाई ये है कि पूरा भारत एक बड़े विजय की तरफ, ऑपरेशन सिंदूर पाकिस्तान का शिकस्त होना और भारत की जीत का प्रमाण है। और वैसी स्थिति में पार्लियामेंट में कुछ सवाल खड़े करना बड़ा बहस है सिंदूर पर, और देश सुनेगा कि किस तरह से पराक्रम प्राप्त किया गया।
ଜାମ୍ମୁ କାଶ୍ମୀରରେ ଚଳିତ ମାସ 3 ତାରିଖରୁ ଆରମ୍ଭ ହୋଇଥିବା ଅମରନାଥ ଯାତ୍ରାରେ ଏପର୍ଯ୍ୟନ୍ତ 377,000 ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ସାମିଲ ହୋଇ ପବିତ୍ର ଅମରନାଥ ଗୁମ୍ଫା ଦର୍ଶନ କରିସାରିଛନ୍ତି। ଗତକାଲି ଶ୍ରୀନଗରର ଦଶନମୀ ଆଖଡ଼ା ସୌଧ ଭିତରେ ଥିବା ଶ୍ରୀ ଅମରେଶ୍ୱର ମନ୍ଦିରରେ ଛଡ଼ି ସ୍ଥାପନା ସମାରୋହ ଅନୁଷ୍ଠିତ ହୋଇଯାଇଛି। ଆସନ୍ତାକାଲି ନାଗପଞ୍ଚମୀ ଅବସରରେ ସେହି ମନ୍ଦିରରେ ଛଡ଼ି ପୂଜନ ଅନୁଷ୍ଠିତ ହେବ। ଆସନ୍ତା ମାସ 4 ତାରିଖରୁ ଛଡ଼ି ମୁବାରକର ଅନ୍ତିମ ଯାତ୍ରା ପବିତ୍ର ଗୁମ୍ଫା ଅଭିମୁଖେ ଆରମ୍ଭ ହେବ। ଜାମ୍ମୁ କାଶ୍ମୀରର ପୁଞ୍ ଜିଲ୍ଲା ଅନ୍ତର୍ଗତ ଲୋରାନ୍ ଉପତ୍ୟକାରେ ଅବସ୍ଥିତ ଶ୍ରୀ ବାବା ବୁଢ଼ା ଅମରନାଥ ପୀଠକୁ ଆଜିଠାରୁ ଶ୍ରଦ୍ଧାଳୁଙ୍କର 13-ଦିନିଆ ଯାତ୍ରା ଆରମ୍ଭ ହୋଇଛି। ଆସନ୍ତା ମାସ 9 ତାରିଖ ରକ୍ଷାବନ୍ଧନ ଅବସରରେ ଏହି ଯାତ୍ରା ସମାପ୍ତ ହେବ। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଶ୍ରଦ୍ଧାଳୁ ଆଜି ଜାମ୍ମୁର ଭଗବତୀନଗର ଯାତ୍ରୀ ନିବାସରୁ ଯାତ୍ରା ଆରମ୍ଭ କରିଛନ୍ତି। ପୁଲସ୍ତି ନଦୀ କୂଳରେ ଲୋରାନ୍ ଉପତ୍ୟକାରେ ଜାମ୍ମୁଠାରୁ 200 କିଲୋମିଟର ଦୂରରେ ତଥା ସମୁଦ୍ର ପତନଠାରୁ ପ୍ରାୟ 4,600 ଫୁଟ ଉପରେ ଏହି ଶ୍ରୀ ବାବା ବୁଢ଼ା ଅମରନାଥଙ୍କ ପୀଠ ଅବସ୍ଥିତ। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ ଆଜି ରାତି 9:30 ପ୍ରସାରଣ କରାଯିବ। ଆଜିର ବିଷୟବସ୍ତୁ ରହିଛି ହେପାଟାଇଟିସ୍ ରୋଗର ନିରାକରଣ ଓ ଚିକିତ୍ସା। ଆଇଏଲ୍ପିଏସ୍ ହସ୍ପିଟାଲର ହେପାଟୋଲୋଜି ବିଭାଗର ଆସୋସିଏଟ୍ ପ୍ରଫେସର ଡାକ୍ତର ବିଶାଲ ଅରୋରା ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 011-2371-7117 ଓ 011-233-1444 ନମ୍ବରକୁ ଡାଏଲ୍ କରିବାକୁ ହେବ। ଏହା ବ୍ୟତୀତ ଶ୍ରୋତାମାନେ 9289094044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟ୍ୟାଗ୍ ଆସ୍କ ଏୟାର ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଏହା ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ ଓ ଅତିରିକ୍ତ ଫ୍ରିକ୍ୱେନ୍ସିଗୁଡ଼ିକରୁ ଶୁଣାଯାଇପାରିବ। ଏହା ବ୍ୟତୀତ ଆମର ୱେବ୍ସାଇଟ୍ newsonair.gov.in ଏବଂ ୟୁଟ୍ୟୁବ୍ ଚ୍ୟାନେଲ୍ ନ୍ୟୁଜ୍ ଅନ୍ ଏୟାର ଅଫିସିଆଲ୍ରେ ଏହି କାର୍ଯ୍ୟକ୍ରମ ଉପଲବ୍ଧ ହେବ। ପଞ୍ଜାବର ଲୁଧିଆନା ଜିଲ୍ଲାରେ ଗତ ରାତିରେ ଏକ ସଡ଼କ ଦୁର୍ଘଟଣାରେ 6 ଜଣଙ୍କର ମୃତ୍ୟୁ ହୋଇଛି। ଲୁଧିଆନାର ମାନାକୁଆଲ୍ ଗ୍ରାମରେ 29 ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଗାଡ଼ିଟି ସିରହିନ୍ଦ କେନାଲରେ ଓଲଟି ପଡ଼ିବା ଯୋଗୁଁ 2 ଜଣ ଶିଶୁ ଓ 3 ମହିଳାଙ୍କ ସମେତ 6 ଜଣଙ୍କର ମୃତ୍ୟୁ ହୋଇଛି। 19 ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ 4 ଜଣ ନିଖୋଜ ଅଛନ୍ତି। ଲୁଧିଆନା ଉପାୟୁକ୍ତ ହିମାଂଶୁ ଜୈନ କହିଛନ୍ତି, ସମ୍ପୃକ୍ତ ଗାଡ଼ିଟି ଯାତ୍ରୀମାନଙ୍କୁ ନେଇ ଏକ ଧାର୍ମିକ ସ୍ଥଳରୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଜଳନ୍ଧର ସିଭିଲ୍ ହସ୍ପିଟାଲରେ ବୈଷୟିକ ତ୍ରୁଟି ଯୋଗୁଁ ଅକ୍ସିଜେନ୍ ପ୍ଲାଣ୍ଟରୁ ଯୋଗାଣ ବନ୍ଦ ହୋଇଯିବା ଫଳରେ 3 ଜଣଙ୍କର ମୃତ୍ୟୁ ହୋଇଛି। ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ବଲବୀର ସିଂହ ଘଟଣାସ୍ଥଳ ପରିଦର୍ଶନ କରିବା ପରେ ତଦନ୍ତ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଉତ୍ତରପ୍ରଦେଶର ବାରବାଙ୍କୀସ୍ଥିତ ଐଶାନେଶ୍ୱର ମହାଦେବ ମନ୍ଦିରରେ ଆଜି ସକାଳେ ବିଦ୍ୟୁତ୍ ତାର ଛିଡ଼ି ପଡ଼ିବା ଯୋଗୁଁ 2 ଜଣଙ୍କର ମୃତ୍ୟୁ ହେବା ସହ 17 ଜଣ ଆହତ ହୋଇଛନ୍ତି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏଥିରେ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରବର୍ଗ ଲାଗି 5 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ସଂସଦର ଉଭୟ ସଦନରେ ବିରୋଧୀ ହଟ୍ଟଗୋଳ ଯୋଗୁଁ ଗୃହକାର୍ଯ୍ୟ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ। ଲୋକସଭାରେ ଆଜି ଅପରେସନ୍ ସିନ୍ଦୁର ସମ୍ପର୍କିତ ଆଲୋଚନା ଆରମ୍ଭ କରାଇ ନ ଦେବା ଦିଗରେ ବିରୋଧୀଙ୍କ କାର୍ଯ୍ୟକୁ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ସମାଲୋଚନା ଏବଂ ଚଳିତ ବର୍ଷର ଅମରନାଥ ଯାତ୍ରାରେ ଏପର୍ଯ୍ୟନ୍ତ 3 ଲକ୍ଷରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ଦର୍ଶନ କରିସାରିଛନ୍ତି ପବିତ୍ର ଗୁମ୍ଫା। ସମ୍ବାଦ ଶେଷ ହେଲା।